ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ପହିଲା ମୁଖ୍ୟ ଖବର, ଯୁଆନ ପିଢ଼ିର ପ୍ରତିଭା ଆର୍ ସଂଶୋଧନକେ ବ୍ୟବହାର କରିକରି ଭାରତକେ ବିଶ୍ୱ ଅର୍ଥନୀତିର ଶିଖ୍କେ ପହଞ୍ଚାବାର ଲାଗି ଆହ୍ୱାନ ଦେଲେ ରାଜ୍ୟପାଳ। ନିର୍ବାଚନ ଖର୍ଚ୍ଚ ପରିଚାଳନା ବାବଦେ ରାଜ୍ୟର ସବୁ ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସଙ୍ଗେ ବୈଠକ କଲେ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ। ବିଜୁଳି ଭିଭିଭୂମିକେ ବରକସ କରବାର ଲାଗି ପଶ୍ଚିମ ଓଡ଼ିଶାର 9ଟା ଜିଲ୍ଲା ନହବା 900ଟା ବିଦ୍ୟୁତ୍ ସେବା କେନ୍ଦ୍ର। ଆଉର୍ ରାଜ୍ୟର ଜିଲ୍ଲା ଆର୍ ନିମ୍ନ ଅଦାଲତମାନଙ୍କେ ଆଇଷ୍ଠାନୁ ମୂଲ ହେଲା ସଖାଲୁଆ କୋର୍ଟ କାମ। ଯୁଆନ ପିଢ଼ିର ପ୍ରତିଭା ଆର୍ ସଂଶୋଧନକେ ଅଏତକାନୁ ଅଏତକା ବ୍ୟବହାର କରିକରି ଭାରତକେ ବିଶ୍ୱ ଅର୍ଥନୀତିର ଶିଖ୍କେ ପହଞ୍ଚାବାର ଲାଗି ଛାତ୍ରଶକ୍ତିକେ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍। ସମ୍ଭଲପୁର ବିଶ୍ୱବିଦ୍ୟାଳୟର 33 ନମ୍ଘର ସମାବର୍ତ୍ତନ ଉତ୍ସବଥି ଯୋଗ ଦେଇକରି ରାଜ୍ୟପାଳ କହିଛନ୍ ଯେ ଛାତ୍ର ଜୀବନର ଅଭ୍ୟାସ ଜୀବନଭର ରହିଥିସି। ଛାତ୍ରଛାତ୍ରୀମାନେ ଅନୁଶାସନଥି ରହିବାରଟା ଶିଖ୍ବାର ଦରକାର ଆଏ। ସମୃଦ୍ଧ ଇତିହାସ ଆଉ ପ୍ରାଚୀନ ଜ୍ଞାନକେ ନେଇକରି ଜାତୀୟ ଶିକ୍ଷାନୀତି 2020 ତିଆରି କରାଯାଇଛେ ବୋଲି ରାଜ୍ୟପାଳ ତାଙ୍କର ଅଭିଭାଷଣଟି କହିଛନ୍। ଏହି ଅବସରରେ ସମ୍ଭଲପୁର ବିଶ୍ୱବିଦ୍ୟାଳୟ ତରଫ 2 ଜଣଙ୍କୁ ଡିଲିଟ୍, 78 ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଆର୍ 56 ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମଟି ଉନିଆମାନଙ୍କର ଭିତରେ ଭୁବନେଶ୍ୱର ସିଏସ୍ଆଇଆର୍ ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମ୍ମାନିତ ଅତିଥି ଆର୍ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ରାଜ୍ୟର ସବୁ ପ୍ରବର୍ତ୍ତନ ସଂସ୍ଥାମାନଙ୍କୁ ନେଇକରି ଆଜି ଭୁବନେଶ୍ୱର ନିର୍ବାଚନ ଖର୍ଚ୍ଚ ପରିଚାଳନା ବୈଠକ ହୋଇଯାଇଛି। ବୈଠକରେ ନିର୍ବାଚନ ଆୟୋଗଙ୍କ ତରଫ ଓଡ଼ିଶା ଲାଗି ନିୟୋଜିତ ହୋଇଥିବା ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ହିମାଲିନୀ କଶ୍ୟପ ଯୋଗ ଦେଇଥିଲେ। ସେ ମୁକ୍ତ, ସ୍ୱଚ୍ଛ, ଅବାଧ ଆର୍ ନିରପେକ୍ଷ ନିର୍ବାଚନ ପରିଚାଳନାର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। ଏତାର ସହିତ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛତା ଆଉ ନିରପେକ୍ଷତା ବଜାୟ ରଖିବା ଲାଗି ସବୁ ପ୍ରବର୍ତ୍ତନ ସଂସ୍ଥାର ଗୁରୁଦାୟିତ୍ୱ ଉପରେ ଜୋର୍ ଦେଇଥିଲେ। ରାଇଜେ ନିର୍ବାଚନ ସମୟଥି ଅର୍ଥନୈତିକ ଭାବେ ବ୍ୟବହାର ହେଉଥିବା ଧନବଳ, ନିଶାଦରବ ଆର୍ ଉପହାରକେ ରୋକବାର ଲାଗି ପ୍ରବର୍ତ୍ତନ ସଂସ୍ଥାମାନଙ୍କର ଭୂମିକା ବାବଦେ ଶ୍ରୀ ଧଳ ଆଲୋଚନା କରିଛନ୍। ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ ତିରୁମାଲା ନାୟକଙ୍କ ସହିତ ଅବକାରୀ ବିଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତିନିଧି, ବିମାନ ବନ୍ଦର କର୍ତ୍ତୃପକ୍ଷ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ପରିବହନ ବିଭାଗ ଆଉ ଆର୍ପିଏଫ୍ ବାଗି ଭିନ୍ ଭିନ୍ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଲୋକସଭା ନିର୍ବାଚନର 2 ନମ୍ଘର ଖେପ୍ ଲାଗି ଦାଖଲ କରିଥିବା ନାମାଙ୍କନ ପ୍ରତ୍ୟାହାରର ଆଜି ଶେଷ ଦିନେ 62 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବୈଧ ରହିଛେ ବୋଲି ଜଣାପଡ଼ିଛେ। ଏହି ଖେପେ 12ଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ଆର୍ ଆଉଟର ମଣିପୁର ଆସନ ସହିତ 88ଟା ଲୋକସଭା ଆସନ ଲାଗି ଆଇବା 26 ତାରିଖ ଦିନ ଭୋଟ୍ ହେବା। ଏହି ନଜର ନେଇ ଦିଆଯାଇପାରେ ଯେ ଏହି ଖେପ୍ର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗଲା ଗୁରୁବାର ଦିନ ଶେଷ ହୋଇଥିଲା। ନିର୍ବାଚନ ପ୍ରକ୍ରିୟାଥି ମତଦାତା ଆର୍ ପ୍ରାର୍ଥୀମାନଙ୍କୁ ସହଯୋଗ କରବାରକେ ଭାରତର ନିର୍ବାଚନ ଆୟୋଗ ତରଫ ସୁବିଧା ପୋର୍ଟାଲ ଚଲାଯାଇଛେ। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗଲା 20 ଦିନ ଭିତରେ ସୁବିଧା ପୋର୍ଟାଲଥି 73 ହଜାରରୁ ଅଧିକା ଆବେଦନ କରାଯାଇଛେ। ସେ ଭିତରୁ 44 ହଜାର 600 ଅଧିକା ଆବେଦନକେ ଆୟୋଗ ଅନୁମୋଦନ କରିଛନ୍। ସୁବିଧା ପୋର୍ଟାଲଥି ଓଡ଼ିଶାନୁ 92ଟା ଆବେଦନ କରାଯାଇଛେ। ନିର୍ବାଚନ ପ୍ରଚାର ସମୟର ଗୁରୁତ୍ୱ ଅନୁସାରେ ସୁବିଧା ପୋର୍ଟାଲ ଜରିଆଥି ପ୍ରାଥମିକତା ଭିତ୍ତିନ ସଭାସମିତି କରବାର, ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ଖୋଲବାର, ଦୁଆର ଦୁଆର ଯାଇକରି ପ୍ରଚାର କରବାର ବାଗିର ଭିନ୍ ଭିନ୍ ପ୍ରଚାର କାମ ଲାଗି ଅନୁମତି ଦିଆଯାଇଛି। ଆଇବା ଲୋକସଭା 2024 ନିର୍ବାଚନ ଲାଗି ଫି ନିର୍ବାଚନ ମଣ୍ଡଳୀନ ଭିନ୍ନକ୍ଷମ ଲୋକର ଲାଗି ଖାସ୍ ମତଦାନ କେନ୍ଦ୍ର ରହିବାର ଜରୁରୀ ଆଏ ଆଉ ଦରକାର ମୁତାବିକ ଅଏତକା ଭିନ୍ନକ୍ଷମ ନିୟନ୍ତ୍ରିତ ମତଦାନ କେନ୍ଦ୍ର ଖୋଲାଯିବ ବୋଲି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଜୋର୍ ଦେଇଛନ୍। ଯେନ୍ମାନଙ୍କର ଅକ୍ଷମତା ହାର 40% ଅଏତକା ଥିବା ସେମାନଙ୍କର ଲାଗି ଡାକଘର ଜରିଏ ଘରୁ ଭୋଟ୍ର ଭିଲ୍ ସୁବିଧା ରହିବା ବୋଲି ନିର୍ବାଚନ ଆୟୋଗ ତରଫ କୁହାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର 2 ଜଣ ଭାରତୀୟ ପୁଲିସ୍ ସେବା ଅଧିକାରୀଙ୍କୁ ବଦଲି କରାଇକରି ନୂଆ ଜାଗାନ ଅବସ୍ଥାପିତ କରାଯାଇଛି। ସୂଚନା ଅନୁସାରେ ଆଇପିଏସ୍ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସ୍ପି ଆର୍ ଆଇପିଏସ୍ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି। ଏହି ବାବଦେ ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ମିଳିଛି। ବିଜୁଳି ଭିଭିଭୂମିକେ ବରକସ କରବାର ସହିତ ଉପଭୋକ୍ତାମାନଙ୍କୁ ଠିକ୍ ସେବା ଦେବାର ଲାଗି ପଶ୍ଚିମ ଓଡ଼ିଶାର 9ଟା ଜିଲ୍ଲାର 900ଟା ବିଦ୍ୟୁତ୍ ସେବା କେନ୍ଦ୍ର ସ୍ଥାପନା କରାଯିବ ବୋଲି ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟଡିଏଲ୍ ସୂଚନା ଦେଇଛେ। ଏହି ସେବାକେନ୍ଦ୍ରମାନଙ୍କେ ଚଲାବାର ଲାଗି ବିତରଣ କମ୍ପାନୀ ତରଫ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବା। ସେବାକେନ୍ଦ୍ରମାନଙ୍କେ ହଟ୍ଲାଇନ୍ ଫୋନ୍ ସେବା ଜରିଏ ଗ୍ରାହକମାନେ ବିଜୁଳି ବାବଦ ସମସ୍ୟା ସମାଧାନ ଲାଗି ଅଭିଯୋଗ କରିପାରିବେ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ କାଲେ କହିଛନ୍। ରାଜ୍ୟର ସବୁ ଜିଲ୍ଲାସ୍ତରୀୟ ଆଉ ନିମ୍ନ ଅଦାଲତମାନଙ୍କେ ଆଜିଠାନୁ ସକାଳ ବେଲା କାମ ମୁଲେଇଛେ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଆର୍ ପୁରୀ ସଦରର କୋର୍ଟମାନ ସକାଳର 7:30 ବଜେନୁ ମଧ୍ୟାହ୍ନର 1 ବଜେ ତକ ଚାଲିଥିଲା। ସେନ୍ତା ରାଜ୍ୟର ବାକି ସବୁ କୋର୍ଟନ ସକାଳର 7:30ନୁ ମଧ୍ୟାହ୍ନର 12:30 ବଜେ ତକ କାମ ହୋଇଛେ। ସକାଳର 10 ବଜେ ଅଧଘଣ୍ଟିଆ ବିରତି ରହିବା ବୋଲି ଓଡ଼ିଶା ହାଇକୋର୍ଟ ତରଫରୁ ସୂଚନା ଦିଆଯାଇଛେ। ସେଆଡ଼େ ସମ୍ବଲପୁରର ସବୁ କୋର୍ଟ ଆଇବା 10 ତାରିଖନୁ ଜୁନ୍ ମାସର 15 ତାରିଖ ତକ ସକାଳର 7 ବଜେନୁ 1 ବଜେ ତକ ଚାଲିବା ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂଚନା ମିଳିଛେ। ଭାରତୀୟ ପ୍ରଶାସନିକ ସେବାର 6 ଜଣ ଶିକ୍ଷାନବିସ୍ ଆଇଜ୍ ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପରିଦର୍ଶନ କରିଛନ୍। ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଆର୍ ଅଲଗା ବରିଷ୍ଠ ଅଧିକାରୀଙ୍କ ସହିତ ଏହି ଶିକ୍ଷାନବିସ୍ମାନେ ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରିଥିଲେ। ଏତାର ସହିତ ଦୃଶ୍ୟ ଶ୍ରାବ୍ୟ ଉପସ୍ଥାପନା ଜରିଆଥି ଶିକ୍ଷାନବିସ୍ମାନଙ୍କୁ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମ ଉପରେ ବୁଝାଯାଇଥିଲା। ବିଭାଗ ତରଫ ପରିଚାଳିତ ଭିନ୍ ଭିନ୍ ଯୋଜନା ଆଉ କାର୍ଯ୍ୟାବଳୀ ଉପରେ ସେମାନଙ୍କୁ ସୂଚନା ଦିଆଯାଇଥିଲା। ଏତା ଋତୁରୁ ଶିକ୍ଷାନବିସ୍ମାନେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ, ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଆଉ ଗବେଷଣା ପ୍ରତିଷ୍ଠାନ ଆର୍ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ବୁଲି ଦେଖିଥିଲେ। ରାଇଜର ଜଙ୍ଗଲମାନଙ୍କେ ଆଜିତକ 8,000 ଜାଗାନ ଜଙ୍ଗଲ ନିଆଁ ଲାଗିଛେ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍। ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ପାଖାପାଖି 79.5% ନିଆଁକେ ଆୟତ କରାଯାଇଛେ। ନିଆଁ ଲିଭା କାମେ 367ଟା ସ୍କ୍ୱାଡ୍ ଲାଗିଛନ୍। ଗଲା ବର୍ଷ ଇ ସମୟ ତକ 27,000 ଜାଗାନ ଜଙ୍ଗଲ ନିଆଁ ଲାଗିଥିଲା ବୋଲି ପିସିସିଏଫ୍ କହିଛନ୍। କାଲବୈଶାଖୀର ପ୍ରଭାବ ନୁ ହେଉଥିବା ବର୍ଷା ଆର୍ ଜଙ୍ଗଲ ବିଭାଗ ତରଫ ନିଆଯାଉଥିବା ପଦକ୍ଷେପ ଲାଗି ଜଙ୍ଗଲ ନିଆଁକେ ରୋକାଯାଇପାରିଛେ। ଭବାନୀପାଟଣା, କୋରାପୁଟ ଆର୍ ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳର ଗଲାକାଲି 256ଟା ଜାଗାନ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଥିଲା। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଗଲାକାଲି ଦିନର 1:30 ବଜେ ତକ ରାଜ୍ୟର 284ଟା ଜାଗାନ ଜଙ୍ଗଲ ନିଆଁ ଲାଗିଥିଲା। ମାଲକାନଗିରି ଆଉ କୋରାପୁଟ ଜିଲ୍ଲାନ 150ରୁ ଅଧିକ ଜାଗାନ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ଇନ ଜଣାଇ ଦିଆଯାଇପାରେ ଯେ ଗଲା ମାର୍ଚ୍ଚ ମାସେ ଦେଶର 58,800ରୁ ଅଧିକ ଜାଗାର ଜଙ୍ଗଲମାନଙ୍କେ ନିଆଁ ଲାଗି ରହିଥିବା ବେଳେ ଚଳିତ ମାସର ଗଲାକାଲି ତକ 22,600ଟା ଜାଗାର ଜଙ୍ଗଲମାନଙ୍କେ ନିଆଁ ଲାଗିଛେ ବୋଲି ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟନୁ ଜଣାପଡ଼ିଛେ। ଏ ବର୍ଷର ପହିଲା ସୂର୍ଯ୍ୟପରାଗ ଆଜି ଦେଖିବାକୁ ମିଳିବା। ଏଟା ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ହୋଇଥିବାରୁ ଏ ସୂର୍ଯ୍ୟପରାଗ ଖୁବ୍ ସୁନ୍ଦର ଆର୍ ବିରଳ ହେବା ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ରଖିଛନ୍। ଯୁକ୍ତରାଷ୍ଟ୍ର, ଆମେରିକା, କାନାଡ଼ା ଆର୍ ମେକ୍ସିକୋର କେତେଟା ଜାଗାର ଏ ସୂର୍ଯ୍ୟପରାଗ ଦେଖାଯିବା। ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟପରାଗ ଆଜି ରାତି 9:12 ମିନିଟ୍ ମୂଲ ହେବା ଆର୍ ରାତି 2:22 ମିନିଟ୍ ମୁଖ୍ୟ ହେବା ବୋଲି ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍। ହେଲେ ଭାରତନ ସୂର୍ଯ୍ୟପରାଗର କେନ୍ସି ପ୍ରଭାବ ନାହିଁ ପଡ଼େ ବୋଲି ସେ କହିଛନ୍। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମାଲିଗୁଡ଼ା ଗାଁର ଡକ୍ଟର ମନୋଜ ପଣ୍ଡାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 16 ନମ୍ବର ଜାତୀୟ ଅର୍ଥ କମିଶନର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍। ଡକ୍ଟର ପଣ୍ଡା ଇତାର ଆଘନୁ ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ସଠି ପ୍ରଫେସର ଆର୍ ନୂଆଦିଲ୍ଲୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ। କାଲବୈଶାଖୀର ପ୍ରଭାବିତ ଆଜି ପଶ୍ଚିମ ଓଡ଼ିଶା ସମ୍ଭଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଆଉ ନୂଆପଡ଼ା ସହିତ ରାଜ୍ୟର 12 ଜିଲ୍ଲାନ ବର୍ଷା ହୋଇଛେ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଇଲାକାନ ଘଡ଼ଘଡ଼ି ଆର୍ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ସଂସ୍କୃତି ବିଭାଗ ତରଫରୁ ଆଜିଠାନୁ 3-ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ମୁଲ ହୋଇଛେ। ସମ୍ମିଳନୀକେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାର ବିକାଶ ଦିଗେ ସଂସ୍କୃତ ଭାଷାର ବିକାଶ ବାବଦେ ଜୋର୍ ଦିଆଯାଇଥିଲା। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆର୍ ମଡ଼ିଆ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଯୁଆନ ପିଢ଼ିର ପ୍ରତିଭା ଆର୍ ସଂଶୋଧନକେ ବ୍ୟବହାର କରିକରି ଭାରତକେ ବିଶ୍ୱ ଅର୍ଥନୀତିରେ ଶିଖ୍କେ ପହଞ୍ଚବାର ଲାଗି ଆହ୍ୱାନ ଦେଲେ ରାଜ୍ୟପାଳ। ନିର୍ବାଚନ ଖର୍ଚ୍ଚ ପରିଚାଳନା ବାବଦେ ରାଜ୍ୟର ସବୁ ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସଙ୍ଗେ ବୈଠକ କଲେ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ। ବିଜୁଳି ଭିଭିଭୂମିକେ ବରକସ କରବାର ଲାଗି ପଶ୍ଚିମ ଓଡ଼ିଶାର 9 ଜିଲ୍ଲାନ ହେବା 900 ବିଦ୍ୟୁତ୍ ସେବା କେନ୍ଦ୍ର ଆଉ ରାଜ୍ୟର ଜିଲ୍ଲା ଆର୍ ନିମ୍ନ ଅଦାଲତମାନଙ୍କେ ଆଇଷ୍ଠାନ ମୂଲ ହେଲା ସଖାଲୁଆ କୋର୍ଟ କାମ। ଆଜିର ଆଞ୍ଚଳିକ ଖବର ଶେଷ ହେଲା।